ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କାଟି ଝୁଲି ଥିଲ ପ୍ରଭୁ ହେ ମୋହ ନୂଆ ଜୀବନ ପ୍ରେମୀ ତୁମର କୁଶ କାଠି ଝୁଲିଥିଲ ପ୍ରଭୁ ହେ ମୋହର ଘୁଞ୍ଚିଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ଘୁଞ୍ଚିଥିଲା ମୋର ମନୁ ତିମିର ପୁନରୁଥିତ ନିତ୍ୟ ଜୀବିତ ତୁମେ ହିଁ ପାଳକ ମୋର ତୁମେ ହିଁ ଚାଳକ
ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟିଆନ ପଥପ୍ରଦର୍ଶକ ପୁସ୍ତକ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ, ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା ଓ ତାହାଙ୍କ ଶାନ୍ତି ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିଠୁ ଆମେ ବାଇବଲର ବା ବାଇବଲର କିଛି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ଚେଷ୍ଟା କରିବା। ହୋଇପାରେ ଆପଣମାନଙ୍କ ମନରେ କେତେ ଗୁଡ଼ାଏ ପ୍ରଶ୍ନ ଅଛି, ଆଉ ସେହି ପ୍ରଶ୍ନଗୁଡ଼ାକ ର ଉତ୍ତର ପାଉନାହାନ୍ତି, ଆଉ ସେହି ପ୍ରଶ୍ନଗୁଡ଼ାକର ଉତ୍ତର ପାଇବା ପାଇଁ ଆପଣମାନେ ଚେଷ୍ଟା କରୁଛନ୍ତି। ଆଜିଠୁ ଆମେ ଆରମ୍ଭ କରିବା ବାଇବଲର କେତେ ଗୁଡ଼ାଏ ପ୍ରଶ୍ନ, ଆଉ ସେହି ପ୍ରଶ୍ନର ଉତ୍ତର ବି ଆମେ ଜାଣିନେବା। ପ୍ରିୟ ଶ୍ରୋତା, ସଂସ୍ଥା ବା ଧାର୍ମିକ ସଂସ୍ଥାରେ ଆମେ ଅନେକ ଗୁଡ଼ାଏ ପୁସ୍ତକ ପାଉ ଯାହା ଆମେ ଧାର୍ମିକ ପୁସ୍ତକ କହୁ। ତାହେଲେ ଆଜିର ପ୍ରଶ୍ନ ହେଉଛି, ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟିଆନମାନଙ୍କ ପଥପ୍ରଦର୍ଶକ ପୁସ୍ତକ ଯାହା ଆମେ ବାଇବଲ କହୁ। ତାର ଏ ବାଇବଲ ଆମେ କହୁ, ଏ ବାଇବଲର ନାଁ କ'ଣ? ଆଜିର ପ୍ରଶ୍ନ ଏକ ହେଉଛି, ଖ୍ରୀଷ୍ଟିଆନ ମାନଙ୍କର ପଥପ୍ରଦର୍ଶକ ପୁସ୍ତକ ନାମ କ'ଣ? ଆମେ ସାଧାରଣ ଭାବେ ବାଇବଲ ବୋଲି ଶୁଣୁଅଛୁ। ପବିତ୍ର ଶାସ୍ତ୍ର କ'ଣ କୁହେ ତାର ଉତ୍ତର ଆମେ ଯହନ 5:29 ପାଉଛୁ। ଯୀଶୁ ପ୍ରଭୁ କହିଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷା ଦେଉଅଛି। ତାହେଲେ ବାଇବଲର ଅର୍ଥ ହେଉଛି ଧର୍ମଶାସ୍ତ୍ର। ଧର୍ମଶାସ୍ତ୍ର ଯେଉଁଠିରେ ଆମେ ଅନନ୍ତ ଜୀବନର ବିଷୟରେ ପାଉ। ସାଧୁ ପାଉଲ ବି କହନ୍ତି ଏବ୍ରି 4:12 କାରଣ ଈଶ୍ୱରଙ୍କ ବାକ୍ୟ, ବାଇବଲ ହେଉଛି କ'ଣ, ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ। ପୁଣି ବିଦ୍ଵାଦର ଗଡ଼କ ଠାରୁ ଦୁଃଖିତର ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥ ଓ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ତାହେଲେ ପ୍ରିୟସୋତା, ଖ୍ରୀଷ୍ଟିଆନମାନଙ୍କର ପଥପ୍ରଦର୍ଶକ ପୁସ୍ତକର ନାମ ହେଉଛି ଧର୍ମଶାସ୍ତ୍ର ବା ଈଶ୍ୱରଙ୍କ ବାକ୍ୟ। ତାହେଲେ ହୋଇପାରେ ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କ ମନରେ ଉତ୍ପନ୍ନ ହୋଇପାରେ କି ଶାସ୍ତ୍ର ମନୁଷ୍ୟମାନଙ୍କ ପାଖକୁ କିପରି ଆସିଲା। ଏହି ଯେଉଁ ଧର୍ମଶାସ୍ତ୍ର, ଏହି ଯେଉଁ ଈଶ୍ୱର ବାକ୍ୟ ମନୁଷ୍ୟ ପାଖକୁ କିପରି ଆସିଲା, ହୋଇପାରେ ଏହିପରି ପ୍ରଶ୍ନ ଆପଣମାନେ ପଚାରିପାରନ୍ତି। ହୋଇପାରେ ଏହିପରି ପ୍ରଶ୍ନ ଆପଣମାନଙ୍କର ମନରେ ରହିପାରେ। ତାହେଲେ ଏହି ପ୍ରଶ୍ନର ଉତ୍ତର ଆମେ ପାଉଛୁ 2 Timothy 3:16। ଏଠି କହୁଛି ସମସ୍ତ ଶାସ୍ତ୍ର ଈଶ୍ୱର ନିଷ୍ପତ୍ତିତ। ସମସ୍ତ ଶାସ୍ତ୍ର ମାନେ ବାଇବଲରେ ଆମେ 66 ପୁସ୍ତକ ପାଉଛୁ। ପ୍ରଥମ ପୁସ୍ତକ ହେଉଛି ଆଦି ପୁସ୍ତକ, ଶେଷ ପୁସ୍ତକ ହେଉଛି ପ୍ରକାଶିତ ପୁସ୍ତକ। ଏହି ଯେଉଁ ପ୍ରକାଶିତ, ଆଦି, ଏହି ସବୁ ଈଶ୍ୱରଙ୍କ ନିଷ୍ପତ୍ତିତ ଠୁ ଆସିଅଛି ବୋଲି ଆମେ ଧର୍ମଶାସ୍ତ୍ର ବାଇବଲରୁ ପାଉଅଛୁ। ସେଠି ଲେଖା ଅଛି ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ନିଷ୍ପତ୍ତିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ତାହେଲେ ଆଉ ଗୋଟିଏ ପ୍ରଶ୍ନ ବି ଆପଣମାନଙ୍କ ମନରେ ଆସିପାରେ, ପରମେଶ୍ୱର କେଉଁମାନଙ୍କୁ କହିବାକୁ ଆଉ ଲେଖିବାକୁ ବ୍ୟବହାର କଲେ। ଯେଉଁ ଈଶ୍ୱରଙ୍କ ଶାସ୍ତ୍ର ହେଉଛି ଈଶ୍ୱରଙ୍କ ନିଶ୍ୱସିତ, ଆଉ ଏଇ ଯେଉଁ ବାକ୍ୟ ଲେଖିବାକୁ ପରମେଶ୍ୱର କେଉଁ ଲୋକମାନଙ୍କୁ ବ୍ୟବହାର କରିଥିଲେ, ହୋଇପାରେ ଏହିପରି ପ୍ରଶ୍ନ ଆପଣମାନଙ୍କ ମନରେ ଆସିପାରେ ନା। ହଁ, ମୁଁ ଭାବୁଛି ପ୍ରିୟସୋତା ଆପଣ ପଚାରିଥିବେ ବି, ତାହେଲେ ଏହାର ପ୍ରଶ୍ନ ବାଇବଲ ହିଁ ଦିଏ, ଧର୍ମଶାସ୍ତ୍ର ହିଁ ଦିଏ, ଈଶ୍ୱରଙ୍କ ବାକ୍ୟ ହିଁ ଦିଏ। ଆଉ ସେହି ଈଶ୍ୱରଙ୍କ ବାକ୍ୟ କହେ, ଆପଣ ଯଦି ପଢ଼ିବେ, ଯଦି ସମୟ ରହିଛି, ଦ୍ୱିତୀୟ ପିତର 1:21 ପଢ଼ନ୍ତୁ। ଏଠି କୁହେ କାରଣ କୌଣସି ଭାବବାଣୀ କେବେ ହେଁ ମଣିଷ ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର, ଦେଖନ୍ତୁ ଏଠି, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଲିତ ହୋଇ କଥା କହିଥିଲେ। ତାହେଲେ ଆମ ଯେଉଁ ପବିତ୍ର ଶାସ୍ତ୍ର ଯାହା ଆମେ କହୁଅଛୁ, ଦା ବାଇବଲ, ଏହି ବାଇବଲ ଏମିତି ସାଧାରଣ ଲୋକ ଲେଖିନାହାନ୍ତି। ହୋଇପାରେ ସାଧାରଣ ଲୋକ, ମାତ୍ର ସେହି ସାଧାରଣ ଲୋକମାନେ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ହେଲେ ଆଉ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଲିତ ହେଲେ, ଆଉ ଯାହା ଯାହା ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ କହିଲେ ପବିତ୍ର ଆତ୍ମା ଦ୍ୱାରା ସେମାନେ ସେହି ବାକ୍ୟ ଗୁଡ଼ାକ ଲେଖିଲେ, ଆଉ ସେହି ବାକ୍ୟ ହେଉଛି ଆମେ ଯାହା କହୁ ବାଇବଲ ବା ପବିତ୍ର ଶାସ୍ତ୍ର ବା ଈଶ୍ୱରଙ୍କ ବାକ୍ୟ। ମୁଁ ଭାବୁଛି ଏହି ପ୍ରଶ୍ନର ଉତ୍ତର ଆପଣ ପାଇଛନ୍ତି। ତାହେଲେ ଚାଲନ୍ତୁ ଚତୁର୍ଥ ପ୍ରଶ୍ନରେ ଆମେ ଦେଖିବା, ହୋଇପାରେ ପରମେଶ୍ୱରଙ୍କ ବାକ୍ୟ କେତେ ଶକ୍ତିଶାଳୀ, ଯେହେତୁ ଏଇଟା ପବିତ୍ର ଶାସ୍ତ୍ର ଈଶ୍ୱରଙ୍କ ବାକ୍ୟ, ତାହେଲେ ଏହି ବାକ୍ୟ କେତେ ଶକ୍ତିଶାଳୀ। ଏହିପରି ହୋଇପାରେ ଆପଣ ବନ୍ଧୁ ଆପଣଙ୍କୁ ପ୍ରଶ୍ନ କରିଥାନ୍ତି, ହୋଇପାରେ ଆଉ ଅନ୍ୟ କେହି ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ପବିତ୍ର ଶାସ୍ତ୍ର କହେ ଗୀତ ସଂହିତା 33:6 ଗଗନ ମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ। ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମାତ। ଦେଖନ୍ତୁ କେତେ ସୁନ୍ଦର କହୁଛନ୍ତି, ଗଗନ ମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଈଶ୍ୱରଙ୍କ ବାକ୍ୟରେ ଗଗନ ମଣ୍ଡଳ ସୃଷ୍ଟି ହୋଇଅଛି। ପରମେଶ୍ୱର କହିଲେ ସେହି ସବୁ ଆସିଲା। ଏବ୍ରି 11:3 କହିଲେ, ବିଶ୍ୱାସ ଦ୍ୱାରା ଆମେମାନେ ବୁଝୁ ଯେ ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ। ସମସ୍ତ ବିଶ୍ୱ, ଆପଣମାନେ ଯାହା ଦେଖୁଛନ୍ତି, ଯାହା ଯାହା ଦେଖିନାହାନ୍ତି, ଯାହା ଆପଣମାନେ କଳ୍ପନା କରିନାହାନ୍ତି, ସେହି ସବୁ ଈଶ୍ୱରଙ୍କ ଦ୍ୱାରା ରଚିତ। କେଡ଼େ ସୁନ୍ଦର ବାକ୍ୟ, କେତେ ଶକ୍ତିଶାଳୀ ବାକ୍ୟ ଈଶ୍ୱରଙ୍କ ବାକ୍ୟ। ଆପଣ ଟିକେ ମନେ କରନ୍ତୁ, ଚିନ୍ତା କରନ୍ତୁ କି ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ ସୃଷ୍ଟି ହୋଇଅଛି, ଆଉ ସମସ୍ତ ବିଶ୍ୱ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ରଚିତ ହୋଇଅଛି। ପ୍ରିୟ ସତା, କେଡ଼େ ସୁନ୍ଦର ଭାବରେ ଏହି ପବିତ୍ର ଶାସ୍ତ୍ର ଆମମାନଙ୍କୁ ବୁଝାଇ କହୁଛି କି ପରମେଶ୍ୱରଙ୍କ ବାକ୍ୟ ଏତେ ଶକ୍ତିଶାଳୀ, ଯାହା ଆମେ ବର୍ଣ୍ଣନା କରିପାରିବା ନାହିଁ। ତାହେଲେ ହୋଇପାରେ ଆଉ କିଛି ପ୍ରଶ୍ନ ଆପଣମାନଙ୍କ ମନରେ ଆସିଥାଏ, ବା ଅନ୍ୟ ବନ୍ଧୁ ଆପଣମାନଙ୍କୁ ପଚାରିଥାନ୍ତି, ବା ଅନ୍ୟ କେହି ଆପଣଙ୍କୁ ଏହିପରି ପ୍ରଶ୍ନ କରିଥାନ୍ତି କି ଏହି ଶକ୍ତିଶାଳୀ ବାକ୍ୟ, ପ୍ରଭୁଙ୍କ ବାକ୍ୟ କେତେ ସମୟ ରହିବ, ବର୍ଷ, ଦୁଇ ବର୍ଷ, କାଲି କେତେ ସମୟ ରହିବ, ଏହିପରି ପ୍ରଶ୍ନ ହୋଇପାରେ କିଏ ଆପଣଙ୍କୁ ପଚାରିଥିବେ, କେତେ ସମୟ ପରମେଶ୍ୱରଙ୍କ ବାକ୍ୟ ରହିବ। ଭବିଷ୍ୟତ ଭକ୍ତା ଯିଶାୟ କହନ୍ତି, ଯିଶାୟ 40:8, ତୃଣ ସୂକ୍ଷ୍ମ ହୋଇଯାଏ, ପୁଷ୍ପ ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ବାକ୍ୟ ଅନନ୍ତ କାଳ ସ୍ଥାୟୀ। ପ୍ରିୟ ସୋତା, ଅନନ୍ତ, ତାକୁ ଅନ୍ତ ନାହିଁ, ଶେଷ ନାହିଁ, ଆମ ଈଶ୍ୱରଙ୍କ ବାକ୍ୟ ସଦାସର୍ବଦା ରହିବ, କେବେ ହେଲେ ଶେଷ ହେବ ନାହିଁ। ଯେହେତୁ ବାଇବଲ ପବିତ୍ର ଶାସ୍ତ୍ର ହିଁ କହୁଛି କି ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ। ପ୍ରିୟ ସୋତା, ତାହେଲେ ଯେଉଁ ବାଇବଲ ଆମେ କହୁଛୁ, ଆଜିର ବାଇବଲ ନାହିଁ କାଲିର ବାଇବଲ, ସେଟା ଅନନ୍ତ କାଳ ରହିବ, ଆଉ ସେ ଈଶ୍ୱରଙ୍କ ବାକ୍ୟ ସଦାସର୍ବଦା ରହିବ। ତାହେଲେ ଏଇ ଯେଉଁ ଅନନ୍ତକାଳ ସ୍ଥାୟୀ ବାକ୍ୟ ମାନିବାର ଆଉ ବିଶ୍ୱାସ କରିବାର, ଏଥିରେ ଆମର ଉପକାର କ'ଣ ଅଛି ବୋଲି ହୋଇପାରେ ଅନ୍ୟ କେହି ଏହିପରି ପ୍ରଶ୍ନ କରିଥାନ୍ତି, ହୋଇପାରେ ଏହିପରି ପ୍ରଶ୍ନ ଆପଣଙ୍କୁ ମାନଙ୍କ ମନରେ ଅଛି କି ଈଶ୍ୱରଙ୍କ ବାକ୍ୟ ବିଶ୍ୱାସ ଆଉ ମାନିବାରେ ମୋର ଉପକାର କ'ଣ, ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରିବା ଦ୍ୱାରା, ଯାହା ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି ତାହା ବିଶ୍ୱାସ କରିବା ଦ୍ୱାରା ମୋର ଉପକାର କ'ଣ। ପବିତ୍ର ଶାସ୍ତ୍ର ଏହି ପ୍ରଶ୍ନର ଉତ୍ତର ଦେଉଛନ୍ତି 2 ତିମୋଥି 3:16-17, ସମସ୍ତ ଶାସ୍ତ୍ର ଈଶ୍ୱର ନିଷ୍ପତ୍ତିତ, ଏହା ଆମେ ଜାଣିଛୁ। ତେଲେ ଏହି ଯେଉଁ ଶାସ୍ତ୍ରର ଉପକାର ହେଉଛି ଶିକ୍ଷା, ଅନୁଯୋଗ, ସଂଶୋଧନ, ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ପ୍ରିୟସୋତା, ଶିକ୍ଷା ଯଦି ନଥିବ, ଅନୁଯୋଗ ନଥିବ, ସଂଶୋଧନ ନଥିବ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନଥିବ, ତାହେଲେ ମନୁଷ୍ୟର ବଞ୍ଚିବାର ମାନ୍ୟ କ'ଣ ଅଛି। ଏହା ମନୁଷ୍ୟର ଉପକାର ଏହା ହେଉଛି ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା। ଯେଉଁ ଧାର୍ମିକତା ହିଁ, ଯେଉଁ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରେ ଆଉ ଈଶ୍ୱରଙ୍କୁ ମାନେ, ସେହି ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାର ଆମେ ପାଉଛୁ। କାହିଁକି ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁଯୋଜିତ ହୁଏ, ବାଇବଲରେ ଆମେ ଏହିପରି ପାଉଛୁ। କାହିଁକି କି ଯେପରି ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ନିଜକୁ ଯୋଗ୍ୟ କରେ, ଏହି ଉପକାର ଆମେ ବାଇବଲରୁ ପାଉଛୁ। ତାହେଲେ ଆମ ମନରେ ବି ଆସିଥାଏ ଏହିପରି ବାଇବଲରେ ଆମେ କ'ଣ ପାଉ ଯାହା କରେ ପୃଥିବୀର ମହାନ ପୁସ୍ତକ। ଆମେ ଯଦି ପୃଥିବୀ ଚାରିପଟେ ଭ୍ରମଣ କରିବା ଅନେକ ଲେଖକ ଅନେକ ବହି ଲେଖିଛନ୍ତି ଆଉ ସେହି ବହି ହୋଇପାରେ ଗୋଟିଏ ବର୍ଷ ଦୁଇ ବର୍ଷ ତିନି ବର୍ଷ ଚାଳିଶ ବର୍ଷ ପଚାଶ ବର୍ଷ ଶହେ ବର୍ଷ ମାତ୍ର ସେହି ବହିଗୁଡ଼ାକ ବାଇବଲ ପରି ମହାନ ନୁହଁ। ଆଜି ଆପଣମାନେ ଯଦି ଯିବେ ସାରା ପୃଥିବୀ ସାରା ଦେଶମାନଙ୍କୁ ଯାଇ ଯଦି ନିଜେ ଆବିଷ୍କାର କରିବା ପାଇଁ ଚେଷ୍ଟା କରିବେ କି ସବୁଠୁ ମହାନ ପୁସ୍ତକ କ'ଣ, ସେମାନେ କହିବେ ବାଇବଲ। କାହିଁକି ବାଇବଲ ହେଉଛି ଏକ ମହାନ ପୁସ୍ତକ? ଏହିପରି ଯଦି ପ୍ରଶ୍ନ ଆସେ ଜହନ ପାଞ୍ଚ ଅଣତିରିଶରେ କହେ, ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ। ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷା ଦେଉଅଛି। କାହା ବିଷୟରେ ଏହି ଧର୍ମଶାସ୍ତ୍ର ସାକ୍ଷା ଦେଉଛି? ପ୍ରିୟ ସଥା, ଯେଉଁ ଯୀଶୁଖ୍ରୀଷ୍ଟ ଆପଣା ଜୀବନ କ୍ରୁଶରେ ଦେଲେ, ଆପଣା ଜୀବନ ପାପୀମାନଙ୍କ ପାଇଁ ଦେଲେ, ତାହାଙ୍କ ବିଷୟରେ କୁହେ। ଯେହେତୁ ଯୀଶୁ ହିଁ ସେହି ପଥ, ସେହି ସତ୍ୟ, ସେହି ଜୀବନ, ଆଉ ସେହି ସତ୍ୟ ସେହି ପଥ ଓ ଜୀବନ ବିଷୟରେ ଏହି ଧର୍ମଶାସ୍ତ୍ର ଆମମାନଙ୍କୁ କହେ। ଏହି କାରଣରୁ ଏହି ପୁସ୍ତକ ସାରା ବ୍ରହ୍ମାଣ୍ଡରେ ମହାନ ଆଉ ସବୁଠୁ ପୁରୁଣା ପୁସ୍ତକ। ପ୍ରିୟ ସଥା, ପରିଶେଷ ଯଦି ଆମେ ଆଲୋଚନା କରିବା, ଆମେ ସମସ୍ତେ ଅନ୍ଧକାରରେ ଅଛୁ, ଆମେ ଦେଖୁ ଦିବରାତ୍ରି। ମାତ୍ର ଆମ ପ୍ରଶ୍ନ ହେଉଛି, ଅନ୍ଧକାରରେ ପାପ ଆଉ ମୃତ୍ୟୁ ଆନେ ଏହି ପୃଥିବୀରେ, ତାହା ହେଲେ ବାଇବଲ ମାନଙ୍କ ପାଇଁ କ'ଣ ମୃତ୍ୟୁ ଓ ପାପ ଆଣେ? ତାହେଲେ ଏ ବାଇବଲ ଯାହା ଆମେ କହୁଛୁ ବା ପବିତ୍ର ଶାସ୍ତ୍ର ଈଶ୍ୱରଙ୍କ ବାକ୍ୟ ଆମେ କହୁଛୁ, ତାହେଲେ ଏହି ବାଇବଲ ଆମମାନଙ୍କ ପାଇଁ କ'ଣ କରେ? ଏହିପରି ଯଦି ପ୍ରଶ୍ନ ଆସେ, ଆମେ ଗୀତ ସଂହିତା 119:105 ଏହି ବାକ୍ୟ ଆମେ ବାକ୍ୟର ଏହି ପ୍ରଶ୍ନର ଉତ୍ତର ପାଉଅଛୁ। ସେଠି କହୁଅଛି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ପ୍ରିୟ ସଥା, ବିନା ଆଲୁଅରେ ଯଦି ଆମେ ଚାଲିବା ରାତି ସମୟରେ, ଆମେ ଝୁଣ୍ଟି ପାରି ହୋଇପାରୁ ବା ଆମେ ଜାଣିନା ଆଗରେ କ'ଣ ଅଛି। ଏଠି କହୁଛି, ତୁମ ଚରଣ ପାଇଁ ପ୍ରଦୀପ ଆଉ ମୋ ପଥ ପାଇଁ ଆଲୁଅ। ପ୍ରିୟ ସଥା, ତାହେଲେ ପବିତ୍ର ଶାସ୍ତ୍ର ଯାହା ମଣିଷକୁ ଅନନ୍ତ ଜୀବନ ପ୍ରାପ୍ତ ପାଇଁ ସାହାଯ୍ୟ କରେ, ପବିତ୍ର ଶାସ୍ତ୍ର ମଣିଷକୁ ଏକ ପଥ, ଏକ ସତ୍ୟ, ଆଉ ସତ୍ୟ ହେଉଛି ଯୀଶୁ ପ୍ରଭୁ ବୋଲି ପ୍ରମାଣ କରି କୁହେ। ପବିତ୍ର ଶାସ୍ତ୍ର କହେ କି ସେ ସତ୍ୟ ଈଶ୍ୱର, ସେ ଏହି ପୃଥିବୀକୁ ସୃଷ୍ଟି କଲେ, ସେ ଆମମାନଙ୍କୁ ସୃଷ୍ଟି କଲେ, ଆଉ ପବିତ୍ର ଲୋକମାନଙ୍କୁ ପ୍ରେରଣ କରି ଏହି ପବିତ୍ର ଶାସ୍ତ୍ର ଆମମାନଙ୍କ ପାଇଁ ସେ ଲେଖିଲେ। ଏହି ସମ୍ବାଦ ହେଉଛି ବାଇବଲ, ସେହି ପବିତ୍ର ଶାସ୍ତ୍ର ବା ଈଶ୍ୱରଙ୍କ ବାକ୍ୟ। ଏହି ବାକ୍ୟ ହେଉଛି ଅନନ୍ତ, ଆଉ ଏହା ଶକ୍ତିଶାଳୀ, ଆଉ ଏହାଦ୍ୱାରା ସମସ୍ତ ସୃଷ୍ଟି ହୋଇଅଛି। ଏତେ ଜ୍ଞାନରେ ଭରା ଯେ ଏହା ସମସ୍ତ ଉତ୍ତମ ଶିକ୍ଷା ପ୍ରଦାନ କରେ। ଏହା ଏତେ ସୁନ୍ଦର ଯେ ଏହା ଦର୍ଶାଏ କେହି ବି ଚିରସ୍ଥାୟୀ ରହିପାରିବ। ଏହା ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ଭରାଇ ଦିଏ। ଯେଉଁ ମଣିଷର ଜ୍ଞାନର ଅଭାବ, ସେହି ମଣିଷକୁ ଜ୍ଞାନ ଦିଏ। ଯେଉଁ ମଣିଷର ଶକ୍ତିର ଅଭାବ, ସେହି ମଣିଷକୁ ଶକ୍ତି ପ୍ରଦାନ କରେ। ପ୍ରିୟ ଶ୍ରୋତା, ଏତେ ସୁନିଶ୍ଚିତ ଯେ ଆମକୁ ସଠିକ ଜୀବନରେ ପ୍ରଦର୍ଶକ କରୁଅଛି ଏହା ହେଉଛି ପବିତ୍ର ଶାସ୍ତ୍ର ବାଇବଲ। ପ୍ରିୟ ଶ୍ରୋତା, ଆପଣମାନେ ଯଦି ବା ଆପଣମାନଙ୍କ ମନରେ କିଛି ପ୍ରଶ୍ନ ରୁହେ, ଆମ ଯେଉଁ ଠିକଣାରେ ଆପଣମାନେ ପଠାଇ ପାରିବେ। ମୋ ଯେଉଁ ଇମେଲ ଆଡ୍ରେସ୍ ଆପଣମାନଙ୍କୁ ଦେଇଛି, ସେଇ ଇମେଲ ଆଡ୍ରେସ୍ ଦ୍ୱାରା ମୋତେ ଆପଣମାନେ ଲେଖିପାରନ୍ତି, ଆଉ ଆପଣ ଓ ମୁଁ ମିଶି ସେଇ ପ୍ରଶ୍ନର ଉତ୍ତର ପାଇବା ପାଇଁ ଚେଷ୍ଟା କରିବା। ତାହେଲେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମେ ପବିତ୍ର ଶାସ୍ତ୍ର ବିଷୟରେ ଅଧିକ ଅଧିକ ଜାଣିପାରିବା। ଏହି ଆଶାରେ ଚାଲନ୍ତୁ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ପବିତ୍ର ଶାସ୍ତ୍ର ବିଷୟରେ ଆମେ ଶିଖିବା ପାଇଁ ଆମମାନଙ୍କୁ ସମୟ ଦେଇଥିଲ, ଆଉ ପବିତ୍ର ଶାସ୍ତ୍ରରୁ ବାଇବଲ କିପରି ଆସିଲା, ବାଇବଲ ନାଁ କିପରି ଆସିଲା, ପବିତ୍ର ଶାସ୍ତ୍ର ଆମମାନଙ୍କୁ କିପରି ସାହାଯ୍ୟ କରେ ତାହା ବିଷୟରେ ଆମେ ଶିକ୍ଷା ଲାଭ କଲୁ। ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଶକ୍ତି ଜ୍ଞାନ ବୁଦ୍ଧି ଓ ଆଶିଷରେ ଭରାଇ ଦିଅ। ଆମ ପାପ ସବୁ କ୍ଷମା କର, ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି AdventistMediaCenterIndia। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।